ଓମ୍ ଶାନ୍ତି। ଆଜି 11 ଅକ୍ଟୋବର 2025 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ, ତୁମର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ସ୍ଥାୟୀ ସୁଖ ଏବଂ ଶାନ୍ତିର ରାସ୍ତା ବତାଇବା, ଶାନ୍ତିରେ ରୁହ ଏବଂ ଶାନ୍ତିର ବକ୍ସିସ୍ ଅର୍ଥାତ୍ ପୁରସ୍କାର ଦିଅ। ଆଜିର ପ୍ରଶ୍ନ, କେଉଁ ଗୁହ୍ୟ ଅର୍ଥାତ୍ ଗହନ ରହସ୍ୟକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର? ବାବା ଉତ୍ତରରେ କହୁଛନ୍ତି, ଡ୍ରାମାର ଯେଉଁ ଦୃଶ୍ୟ ଯେତେବେଳେ ଚାଲିବାର ଥିବ ସେହି ସମୟରେ ହିଁ ଚାଲିବ, ଏହାର ନିର୍ଦ୍ଧାରିତ ଅବଧି ଅର୍ଥାତ୍ ସମୟ ରହିଛି। ବାବା ମଧ୍ୟ ନିଜର ନିର୍ଦ୍ଧାରିତ ସମୟରେ ଆସୁଛନ୍ତି, ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ପଡ଼ିପାରିବ ନାହିଁ। ସମ୍ପୂର୍ଣ୍ଣ 5000 ବର୍ଷ ପରେ ବାବା ଆସି ପ୍ରବେଶ କରୁଛନ୍ତି। ଏହି ଗୁହ୍ୟ ରହସ୍ୟକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର। ଆଜିର ଗୀତ, ବଦଲ ଯାଏ ଦୁନିଆ ନ ବଦଲେଙ୍ଗେ ହମ୍। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ପରମାତ୍ମା ବସି ବୁଝାଉଛନ୍ତି, ପିଲାମାନଙ୍କୁ ଶାନ୍ତିଧାମ ଓ ସୁଖଧାମର ରାସ୍ତା ବତାଉଛନ୍ତି। ଏହି ସମୟରେ ସମସ୍ତ ମନୁଷ୍ୟ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି, ପ୍ରତ୍ୟେକ ବ୍ୟକ୍ତିଗତ ଭାବରେ ମଧ୍ୟ ଚାହୁଁଛନ୍ତି ଏବଂ ବିଶ୍ୱରେ ମଧ୍ୟ ଶାନ୍ତି ଚାହୁଁଛନ୍ତି। ପ୍ରତ୍ୟେକ କହୁଛନ୍ତି ମନର ଶାନ୍ତି ଦରକାର, ତେବେ ତାହା ମଧ୍ୟ ମିଳିବ କେଉଁଠୁ? ଶାନ୍ତିର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି, ଯାହାଙ୍କଠାରୁ ବର୍ଷା ଅର୍ଥାତ୍ ସମ୍ପତ୍ତି ମିଳିପାରିବ, ବ୍ୟକ୍ତିଗତ ଭାବେ ମଧ୍ୟ ମିଳୁଛି ଏବଂ ହୋଲସେଲରେ ଅର୍ଥାତ୍ ସାମୂହିକ ଭାବରେ ମଧ୍ୟ ମିଳୁଛି, ଅର୍ଥାତ୍ ସମସ୍ତଙ୍କୁ ମିଳୁଛି। ଯେଉଁ ସନ୍ତାନମାନେ ପାଠ ପଢ଼ୁଛନ୍ତି ସେମାନେ ଜାଣିପାରୁଛନ୍ତି ଯେ ଆମେ ଶାନ୍ତିର ବର୍ଷା ନେବା ପାଇଁ ନିଜେ ବି ପୁରୁଷାର୍ଥ କରୁଛୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛୁ। ବିଶ୍ୱରେ ଶାନ୍ତି ତ ନିଶ୍ଚୟ ହେବ, ଚାହେଁ କେହି ବର୍ଷା ନେବାକୁ ଆସନ୍ତୁ ବା ନ ଆସନ୍ତୁ, ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ସମସ୍ତ ସନ୍ତାନମାନଙ୍କୁ ଶାନ୍ତି ଦେବା। ଏ କଥା ବୁଝିପାରୁ ନାହାନ୍ତି ଯେ 2-4 ଜଣଙ୍କୁ ବର୍ଷା ମିଳିଲେ କ'ଣ ହେବ, କାହା କାହାକୁ ରାସ୍ତା ଦେଖାଇଲେ ମଧ୍ୟ ନିଶ୍ଚୟ ନ ହେବା କାରଣରୁ ଅନ୍ୟମାନଙ୍କୁ ନିଜ ସମାନ କରିପାରୁ ନାହାନ୍ତି। ଯେଉଁମାନଙ୍କର ନିଶ୍ଚୟ ବୁଦ୍ଧି ଅଛି ସେମାନେ ଭାବୁଛନ୍ତି ବାବାଙ୍କଠାରୁ ଆମକୁ ବର ମିଳୁଛି, ବରଦାନ ଦେଇଥାନ୍ତି ନା, ଆୟୁଷ୍ମାନ ଭବ, ଧନବାନ ଭବ କହିଥାନ୍ତି। କେବଳ କେହି ଦେଲେ ତ ଆଶୀର୍ବାଦ ମିଳିପାରିବ ନାହିଁ, ଯେଉଁମାନେ ଆଶୀର୍ବାଦ ମାଗୁଛନ୍ତି ସେମାନଙ୍କୁ ବୁଝାଇ ଦିଆଯାଉଛି ଯେ ଯଦି ତୁମକୁ ଶାନ୍ତି ଦରକାର ତେବେ ଏହିଭଳି ପୁରୁଷାର୍ଥ କର, ମେହନତ ବା ପରିଶ୍ରମ ଦ୍ୱାରା ସବୁକିଛି ମିଳିପାରିବ। ଭକ୍ତି ମାର୍ଗରେ କେତେ ଆଶୀର୍ବାଦ ନେଇଥାନ୍ତି, ମୋ ବାପା ମା, ବାପା ଶିକ୍ଷକ ଗୁରୁ ଆଦି ସମସ୍ତଙ୍କଠାରୁ ମାଗିଥାନ୍ତି ଯେପରି ଆମେ ସୁଖୀ ଏବଂ ଶାନ୍ତ ରହିପାରିବୁ, କିନ୍ତୁ ରହିପାରିବେ ନାହିଁ, କାହିଁକି ନା ଏତେ ଢେର ମନୁଷ୍ୟ ଅଛନ୍ତି, ସେମାନଙ୍କୁ ସୁଖ ଶାନ୍ତି କିପରି ମିଳିପାରିବ? ଗାୟନ ମଧ୍ୟ କରିଥାନ୍ତି, ଶାନ୍ତି ଦେବା ଅର୍ଥାତ୍ ଶାନ୍ତିର ଦାତା। ବୁଦ୍ଧିରେ ଆସେ, ହେ ପରମ ପିତା ପରମାତ୍ମା, ଆମକୁ ଶାନ୍ତିର ବକ୍ସିସ୍ ଦିଅ। ବାସ୍ତବରେ ବକ୍ସିସ୍ ଅର୍ଥାତ୍ ପୁରସ୍କାର ତାକୁ କୁହାଯାଏ ଯାହାକୁ ସ୍ଥୂଳ ଆକାରରେ ଦିଆଯାଇଥାଏ, କହିଥାନ୍ତି ଏହା ହେଉଛି ତୁମ ପାଇଁ ବକ୍ସିସ୍ ବା ପୁରସ୍କାର। ବାବା କହୁଛନ୍ତି, କେହି କେତେ ବି ଧନ ସମ୍ପତ୍ତିର, ଘରଦ୍ୱାରର, ବସ୍ତ୍ର ଆଦିର ବକ୍ସିସ୍ ଦିଅନ୍ତୁ, କିନ୍ତୁ ତାହା ହେଉଛି ଅଳ୍ପ କାଳ ପାଇଁ ଦାନ ପୁଣ୍ୟ, ଯାହାକି ମନୁଷ୍ୟ ମନୁଷ୍ୟକୁ ଦେଇଥାନ୍ତି, ସାହୁକାର ଗରିବକୁ ଅଥବା ସାହୁକାର ସାହୁକାରଙ୍କୁ ଦେଇ ଆସୁଛନ୍ତି, କିନ୍ତୁ ଏହା ତ ହେଉଛି ସ୍ଥାୟୀ ସୁଖ ଏବଂ ଶାନ୍ତିର ବକ୍ସିସ୍। ଏଠାରେ ତ କେହି ଗୋଟିଏ ଜନ୍ମ ପାଇଁ ବି ସୁଖ ଶାନ୍ତି ଦେଇପାରିବେ ନାହିଁ, କାହିଁକି ନା ତାହା ସେମାନଙ୍କ ପାଖରେ ହିଁ ନାହିଁ, ଦାତା ତ ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ସୁଖ ଶାନ୍ତି ପବିତ୍ରତାର ସାଗର କୁହାଯାଏ। ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନଙ୍କର ହିଁ ମହିମାର ଗାୟନ କରାଯାଏ, ସମସ୍ତେ ଜାଣିଛନ୍ତି ଯେ କେବଳ ତାଙ୍କଠାରୁ ହିଁ ଶାନ୍ତି ମିଳିପାରିବ, ପୁଣି ସେମାନେ ସାଧୁସନ୍ତ ଆଦିଙ୍କ ପାଖକୁ ଯାଇଥାନ୍ତି, କାରଣ ଏହା ଭକ୍ତି ମାର୍ଗ ଅଟେ ନା, ତେଣୁ ଏଣେ ତେଣେ ଘୁରି ବୁଲିଥାନ୍ତି, ସେସବୁ ହେଲା ଅଳ୍ପ କାଳର ପୁରୁଷାର୍ଥ। ତୁମ ସନ୍ତାନମାନଙ୍କର ଏବେ ସେସବୁ ବନ୍ଦ ହୋଇଯାଇଛି, ତୁମେ ଲେଖୁଛ ମଧ୍ୟ ବେହଦ ବାବାଙ୍କଠାରୁ, ଶତ ପ୍ରତିଶତ ପବିତ୍ରତା ସୁଖ ଶାନ୍ତିର ବର୍ଷା ପାଇପାରିବ। ଏଠାରେ ତ ଶତ ପ୍ରତିଶତ ଅପବିତ୍ରତା ଦୁଃଖ ଅଶାନ୍ତି ରହିଛି, କିନ୍ତୁ ମନୁଷ୍ୟମାନେ ବୁଝିପାରୁନାହାନ୍ତି। କହୁଛନ୍ତି ଋଷିମୁନି ଆଦି ତ ପବିତ୍ର ଅଟନ୍ତି, କିନ୍ତୁ ସେମାନଙ୍କର ଜନ୍ମ ତ ବିଷ ଅର୍ଥାତ୍ ବିକାର ଦ୍ୱାରା ହେଉଛି ନା। ଏହା ହିଁ ହେଉଛି ମୂଳ କଥା। ରାବଣ ରାଜ୍ୟରେ ପବିତ୍ରତା ରହିପାରିବ ନାହିଁ। ଏକମାତ୍ର ବାପା ହିଁ ହେଉଛନ୍ତି ପବିତ୍ରତା ସୁଖ ଇତ୍ୟାଦିର ସାଗର। ତୁମେମାନେ ଜାଣିଛ ଆମକୁ ଶିବ ବାବାଙ୍କ ଠାରୁ ଏକୋଇଶ ଜନ୍ମ ଅର୍ଥାତ୍ ଅଧା କଳ୍ପ ଅଢେଇ ହଜାର ବର୍ଷ ପାଇଁ ବର୍ଷା ମିଳୁଛି। ଏହା ତ ନିଶ୍ଚିତ ଅଟେ। ଅଧା କଳ୍ପ ହେଉଛି ସୁଖଧାମ, ଅଧା କଳ୍ପ ଦୁଃଖଧାମ। ସୃଷ୍ଟିର ଦୁଇଟି ଭାଗ ରହିଛି, ଗୋଟିଏ ନୂଆ ଅନ୍ୟଟି ପୁରୁଣା। କିନ୍ତୁ ନୂଆ କେବେ ହେଉଛି ପୁରୁଣା କେବେ ହେଉଛି ଏ କଥା କେହି ଜାଣିନାହାନ୍ତି। କଳ୍ପ ବୃକ୍ଷର ଆୟୁଷ ସମ୍ବନ୍ଧରେ ଏତେ ସଠିକ ଭାବରେ କେହି କହିପାରିବେ ନାହିଁ। ଏବେ ବାବାଙ୍କ ଦ୍ୱାରା ତୁମେ ଏହି ବୃକ୍ଷକୁ ଜାଣୁଛ। ଏହା ପାଞ୍ଚ ହଜାର ବର୍ଷର ପୁରୁଣା ବୃକ୍ଷ ଅଟେ। ଏହାର ସଠିକ ଆୟୁଷ ବିଷୟରେ ତୁମକୁ ଜଣାଅଛି। ଅନ୍ୟ ଯେଉଁ ସବୁ ବୃକ୍ଷ ରହିଛି ସେମାନଙ୍କର ଆୟୁଷ କାହାକୁ ଜଣା ନଥାଏ। ତେଣୁ ଅନୁମାନ କରି କହିଦିଅନ୍ତି, ତୋଫାନ ଆସିଲା, ବୃକ୍ଷ ଉପୁଡ଼ିଗଲା, ଆୟୁଷ ଶେଷ ହୋଇଗଲା, ମନୁଷ୍ୟମାନଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଯାଉଛି। ଏହି ବେହଦ ବୃକ୍ଷର ଆୟୁଷ ପୁରା ପାଞ୍ଚ ହଜାର ବର୍ଷ ଅଟେ। ଏଥିରେ ଗୋଟିଏ ଦିନ ନା କମ୍ ନା ବେଶୀ ହୋଇପାରିବ। ଏହା ପୂର୍ବ ପ୍ରସ୍ତୁତ କଳ୍ପ ବୃକ୍ଷ ଅଟେ, ଏଥିରେ ଫରକ ପଡ଼ିପାରିବ ନାହିଁ। ଡ୍ରାମାରେ ଯେଉଁ ଦୃଶ୍ୟ ଯେତେବେଳେ ଚାଲିବାର ଥିବ ସେହି ସମୟରେ ହିଁ ଚାଲିବ, ଅବିକଳ ପୁନରାବୃତ୍ତି ହେବ। ଆୟୁଷ ମଧ୍ୟ ସଠିକ ରହିଛି। ବାବାଙ୍କୁ ମଧ୍ୟ ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିବାକୁ ପଡ଼ିଥାଏ ଏବଂ ସିଏ ସଠିକ ସମୟରେ ଆସିଥାନ୍ତି। ଗୋଟିଏ ସେକେଣ୍ଡ ମଧ୍ୟ ଏଥିରେ ଫରକ ପଡ଼ିପାରିବ ନାହିଁ। ଏହା ମଧ୍ୟ ତୁମର ବେହଦ ବୁଦ୍ଧି ହୋଇଗଲା। ତୁମେ ହିଁ ବୁଝିପାରିବ ପୁରା ପାଞ୍ଚ ହଜାର ବର୍ଷ ପରେ ବାବା ଆସି ପ୍ରବେଶ କରୁଛନ୍ତି। ସେଥିପାଇଁ ଶିବରାତ୍ରି କୁହାଯାଏ, କୃଷ୍ଣଙ୍କ ପାଇଁ ଜନ୍ମାଷ୍ଟମୀ କୁହାଯାଏ। ଶିବଙ୍କର ଜନ୍ମାଷ୍ଟମୀ କୁହନ୍ତି ନାହିଁ, ଶିବଙ୍କର ରାତ୍ରି କହନ୍ତି। କାହିଁକି ନା ଯଦି ଜନ୍ମ ହେବ ତେବେ ମୃତ୍ୟୁ ମଧ୍ୟ ହେବ। ମନୁଷ୍ୟମାନଙ୍କର ଜନ୍ମଦିନ କୁହାଯିବ, ଶିବଙ୍କ ପାଇଁ ସର୍ବଦା ଶିବରାତ୍ରି କହିଥାନ୍ତି। ଦୁନିଆରେ ଏହି କଥା କାହାକୁ ଜଣା ନାହିଁ। ତୁମେ ଜାଣିଛ ଶିବରାତ୍ରି କାହିଁକି କୁହାଯାଏ, ଜନ୍ମାଷ୍ଟମୀ କାହିଁକି କୁହାଯାଏ ନାହିଁ। ତାଙ୍କର ଜନ୍ମ ହେଉଛି ଦିବ୍ୟ ଏବଂ ଅଲୌକିକ, ଯାହାକି ଆଉ କାହାର ହୋଇପାରିବ ନାହିଁ। ଏ କଥା କେହି ଜାଣିନାହାନ୍ତି। ଶିବ ବାବା କେବେ କିପରି ଆସୁଛନ୍ତି, ଶିବରାତ୍ରିର ଅର୍ଥ କ'ଣ, କେବଳ ତୁମେମାନେ ହିଁ ଜାଣିଛ। ଏହା ହେଉଛି ବେହଦର ରାତ୍ରି। ଏବେ ଭକ୍ତିର ରାତ୍ରି ଶେଷ ହୋଇ ଦିନ ହେବାକୁ ଯାଉଛି, ବ୍ରହ୍ମାଙ୍କର ରାତ୍ରି ଏବଂ ଦିନ। ତେଣୁ ପୁଣି ବ୍ରାହ୍ମଣମାନଙ୍କର ମଧ୍ୟ ହେଲା, ଏକମାତ୍ର ବ୍ରହ୍ମାଙ୍କର କ'ଣ ଖେଳ ଚାଲିଛି କି ବର୍ତ୍ତମାନ କ'ଣ ଏକମାତ୍ର ବ୍ରହ୍ମାଙ୍କର କ'ଣ ଖେଳ ଚାଲୁଛି କି ବର୍ତ୍ତମାନ ତୁମେ ଜାଣୁଛ। ଏହା ଦିନ ଆରମ୍ଭ ହେବାକୁ ଯାଉଛି, ପାଠ ପଢି ପଢି ଯାଇ ନିଜ ଘରେ ପହଞ୍ଚିବା, ପୁଣି ଦିନରେ ଆସିବା ଅର୍ଥାତ୍ ଜନ୍ମ ନେବା। ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତ୍ରିର ଗାୟନ ରହିଛି, କିନ୍ତୁ ଏ କଥା କାହାର ହେଲେ ବୁଦ୍ଧିର ଆସୁନାହିଁ। ସେମାନେ ତ କହିବେ କଳିଯୁଗର ଆୟୁଷ ଚାଳିଶ ହଜାର ବର୍ଷ ବାକି ଅଛି, ସତ୍ୟଯୁଗର ଆୟୁଷ ଲକ୍ଷେ ବର୍ଷ ଅଟେ। ତେବେ ପୁଣି ଅଧାଧାର ହିସାବ ହୋଇପାରିବ ନାହିଁ। କଳ୍ପର ଆୟୁଷକୁ କେହି ବି ଜାଣିନାହାନ୍ତି। ତୁମେ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଏହି ସୃଷ୍ଟି ପାଞ୍ଚ ହଜାର ବର୍ଷରେ ଥରେ ଚକ୍ର ଲଗାଉଛି। ବିଶ୍ୱ ତ ରହିଛି, ଏଥିରେ ଅଭିନୟ କରି କରି ମନୁଷ୍ୟ ବିରକ୍ତ ହୋଇଯାଉଛନ୍ତି। ଏହା କି ପ୍ରକାର ଜନ୍ମ ମରଣର ଚକ୍ର ଅଟେ। ଯଦି ଚଉରାଶୀ ଲକ୍ଷ ଜନ୍ମର ଆବାଗମନ ଅର୍ଥାତ୍ ଜନ୍ମ ମରଣ ଚକ୍ର ହୋଇଥାନ୍ତା ତେବେ ଜଣାନାହିଁ କ'ଣ ହୋଇଥାନ୍ତା। ନ ଜାଣିବା କାରଣରୁ କଳ୍ପର ଆୟୁଷକୁ ମଧ୍ୟ ବଢ଼ାଇ ଦେଇଛନ୍ତି। ଏବେ ତୁମେ ସନ୍ତାନମାନେ ବାବାଙ୍କ ସମ୍ମୁଖରେ ବସି ପାଠ ପଢ଼ୁଛ, ଆନ୍ତରିକ ଖୁସିର ଅନୁଭବ ହେଉଛି। ଆମେ ବାସ୍ତବରେ ବାବାଙ୍କ ନିକଟରେ ବସିଛୁ। ପୁରୁଷୋତ୍ତମ ସଙ୍ଗମ ଯୁଗକୁ ମଧ୍ୟ ନିଶ୍ଚୟ ଆସିବାକୁ ହେବ, କିନ୍ତୁ କେବେ ଆସୁଛନ୍ତି କିପରି ଆସୁଛନ୍ତି ଏ କଥା କେହି ବି ଜାଣିନାହାନ୍ତି। ଯେହେତୁ ତୁମେ ସନ୍ତାନମାନେ ଜାଣିଛ, ତେଣୁ କେତେ ଖୁସିରେ ଗଦଗଦ ହେବା ଉଚିତ। ତୁମେ ହିଁ କଳ୍ପ କଳ୍ପ ବାବାଙ୍କ ଠାରୁ ବର୍ଷା ନେଉଛ, ଅର୍ଥାତ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ, ପୁଣି ହାରୁଛ। ଏହା ହେଉଛି ବେହଦର ହାରିବା ଏବଂ ଜିତିବା। ସେହି ରାଜାମାନଙ୍କର ତ ବହୁତ ହାର ଜିତ ହୋଇ ଚାଲିଥାଏ, ଅନେକ ଲଢ଼େଇମାନ ଲାଗେ ଚାଲିଥାଏ। ଛୋଟିଆ ଲଢ଼େଇଟିରେ ଜିତିଗଲେ କହିଥାନ୍ତି ଏବେ ଆମେ ଜିତିଗଲୁ। କଣ ଜିତିଲେ? ଛୋଟିଆ ସ୍ଥାନଟିକୁ ଜିତିଲେ। ବଡ଼ ଲଢ଼େଇରେ ହାରିଲେ ପୁଣି ପତାକା ତଳକୁ ଖସାଇ ଦେଇଥାନ୍ତି। ପ୍ରଥମେ ତ ଜଣେ ରାଜା ଥାନ୍ତି, ପରେ ପୁଣି ବୃଦ୍ଧି ହୋଇ ଚାଲିଥାଏ। ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ପୁଣି ଅନ୍ୟ ରାଜାମାନେ ମଧ୍ୟ ରାଜତ୍ୱ କରିବାକୁ ଲାଗିଲେ, ଆସିବାକୁ ଆରମ୍ଭ କଲେ, ଯେପରି ପପଙ୍କୁ ଦେଖାନ୍ତି। ପ୍ରଥମେ ଜଣେ ଥିଲେ, ପୁଣି କ୍ରମାନ୍ୱୟରେ ଅନେକ ପପ ମାନେ ମଧ୍ୟ ଗଦିରେ ବସିବାକୁ ଲାଗିଲେ। କାହାର ମୃତ୍ୟୁର ତ କୌଣସି ଠିକଣା ନାହିଁ ନା? ତୁମେ ପିଲାମାନେ ଜାଣିଛ, ଆମକୁ ବାପା ଅମର କରୁଛନ୍ତି, ଅମର ପୁରୀର ମାଲିକ କରୁଛନ୍ତି, ତେଣୁ କେତେ ଖୁସି ହେବା ଉଚିତ। ଏହା ହେଉଛି ମୃତ୍ୟୁ ଲୋକ, ତାହା ହେଲା ଅମର ଲୋକ। ଏସବୁ କଥାକୁ ନୂଆ କେହି ବୁଝିପାରିବେ ନାହିଁ, ସେମାନଙ୍କୁ ଏତେ ମଜା ଲାଗିବ ନାହିଁ ଯେତେ ପୁରୁଣାମାନଙ୍କୁ ଲାଗିବ। ଦିନକୁ ଦିନ ଆତ୍ମାମାନଙ୍କର ବୃଦ୍ଧି ହୋଇ ଚାଲୁଛି, ନିଶ୍ଚୟ ପକ୍କା ହୋଇଯାଉଛି। ଏଥିରେ ସହନଶୀଳତା ମଧ୍ୟ ବହୁତ ରହିବା ଉଚିତ। ଏହା ତ ଆଶ୍ଚର୍ଯ୍ୟ ଦୁନିଆ ଅଟେ, ଏଠାରେ ଦୁଃଖ ଦେବାରେ କେହି ଡେରି କରନ୍ତି ନାହିଁ। ତୁମର ଆତ୍ମା କହୁଛି, ଆମେ ଏବେ ବାବାଙ୍କ ଶ୍ରୀମତରେ ଚାଲୁଛୁ, ଆମେ ସଙ୍ଗମ ଯୁଗରେ ଅଛୁ, ବାକି ସମସ୍ତ କଳି ଯୁଗରେ ଅଛନ୍ତି। ଆମେ ଏବେ ପୁରୁଷୋତ୍ତମ ହେବାକୁ ଯାଉଛୁ। ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ପୁରୁଷ ପାଠପଢ଼ା ଦ୍ୱାରା ହିଁ ହୋଇଥାନ୍ତି, ପାଠପଢ଼ା ଦ୍ୱାରା ହିଁ ଚିଫ୍ ଜଷ୍ଟିସ୍ ଆଦି ହୋଇଥାନ୍ତି ନା? ତୁମକୁ ବାବା ପାଠ ପଢ଼ାଉଛନ୍ତି, ଏହି ପାଠପଢ଼ା ଦ୍ୱାରା ହିଁ ନିଜର ପୁରୁଷାର୍ଥ ଅନୁସାରେ ପଦ ପାଉଛ। ଯିଏ ଯେତେ ପଢ଼ିବେ ସେତେ ଗ୍ରେଡ୍, ଅର୍ଥାତ ଉଚ୍ଚ ପଦ ମିଳିବ। ଏଥିରେ ରାଜତ୍ୱ କରିବାର ଗ୍ରେଡ୍ ରହିଛି, ଏମିତି ବି ସେହି ପାଠପଢ଼ାରେ ରାଜତ୍ୱ କରିବାର ଗ୍ରେଡ୍ ନଥାଏ। ତୁମେ ଜାଣିଛ, ଆମେ ରାଜାମାନଙ୍କର ରାଜା ହେବାକୁ ଯାଉଛୁ, ତେଣୁ କେତେ ଆନ୍ତରିକ ଖୁସି ରହିବା ଦରକାର। ଆମେ ଦି ମୁକୁଟ ଧରି ବହୁତ ଶ୍ରେଷ୍ଠ ହେଉଛୁ। ଭଗବାନ ବାବା ଆମକୁ ପାଠ ପଢ଼ାଉଛନ୍ତି, କେବେ ବି କେହି ବୁଝିପାରିବେ ନାହିଁ ଯେ ନିରାକାର ବାବା କିପରି ଆସି ପାଠ ପଢ଼ାଉଛନ୍ତି। ମନୁଷ୍ୟ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ, ମନୁଷ୍ୟ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ, ଆପଣ ଆସି ଆମକୁ ପାବନ କରନ୍ତୁ, ତଥାପି ବି ପାବନ ହୋଇନଥାନ୍ତି। ବାବା କହୁଛନ୍ତି, କାମ ମହାଶତ୍ରୁ ଅଟେ, ତୁମେ ଗୋଟିଏ ପଟେ ଡାକୁଛ ଯେ ହେ ପତିତ ପାବନ ଆସ, ଏବେ ମୁଁ ଆସି କହୁଛି ପିଲାମାନେ ପତିତ ପଣିଆ ଛାଡ଼ି ଦିଅ, ତେବେ ତୁମେ କାହିଁକି ଛାଡ଼ୁନାହଁ? ଏପରି କଣ ହୁଏ କି ବାବା ତୁମକୁ ପାବନ କରାଉଥିବେ ଏବଂ ତୁମେ ପତିତ ହେଉଥିବ? ଅନେକ ଏହିପରି ପତିତ ହେଉଛନ୍ତି, କେହି କେହି ତ ସତ୍ୟ ବତାଉଛନ୍ତି, ବାବା ଏହି ଭୁଲ ହୋଇଗଲା। ବାବା କହୁଛନ୍ତି, କୌଣସି ବି ପାପକର୍ମ ହୋଇଗଲେ ତୁରନ୍ତ ବାବାଙ୍କୁ କହିଦିଅ, ତେବେ କେହି ସତ୍ୟ କହିଥାନ୍ତି, ପୁଣି କେହି ମିଥ୍ୟା କହିଥାନ୍ତି। କିଏ ପଚାରୁଛନ୍ତି, ମୁଁ କଣ ବସି ଜଣ ଜଣଙ୍କର ଭିତରକୁ ଜାଣିବି କି? ଏଭଳି ତ ହୋଇପାରିବ ନାହିଁ, ମୁଁ ଆସୁଛି ହିଁ କେବଳ ରାୟ ଦେବା ପାଇଁ, ପବିତ୍ର ନହେଲେ ତୁମର ହିଁ କ୍ଷତି ହେବ। ମେହନତ କରି ପବିତ୍ର ହୋଇ ପୁଣି ପତିତ ହୋଇଯିବ, ତେବେ କରିଥିବା ରୋଜଗାର ସବୁ ଖାଲି ହୋଇଯିବ, ଲଜ୍ଜା ଆସିବ, ମୁଁ ନିଜେ ହିଁ ପତିତ ହୋଇଗଲି, ପୁଣି ଅନ୍ୟକୁ କିପରି କହିବି ଯେ ପବିତ୍ର ହୁଅ? ମନ ଭିତରେ ଘାରି ହୋଇଥିବ ଯେ ମୁଁ କିଭଳି ଆଜ୍ଞାକୁ ଉଲ୍ଲଂଘନ କଲି। ଏଠାରେ ତୁମେ ସିଧାସଳଖ ବାବାଙ୍କ ସହିତ ପ୍ରତିଜ୍ଞା କରୁଛ, ଜାଣିଛ ବାବା ଆମକୁ ସୁଖ ଶାନ୍ତି ଧାମର ସୁଖଧାମ ଶାନ୍ତିଧାମର ମାଲିକ କରାଉଛନ୍ତି। ସିଏ ହାଜିର ନାଜିର ଅର୍ଥାତ୍ ଉପସ୍ଥିତ ଅଛନ୍ତି, ଆମେ ତାଙ୍କର ସମ୍ମୁଖରେ ବସିଛୁ। ଏହାଙ୍କ ପାଖରେ ପୂର୍ବରୁ କଣ ଏହି ଜ୍ଞାନ ଥିଲା କି? ନା ସେପରି କୌଣସି ଗୁରୁ ଥିଲେ ଯିଏକି ଏହି ଜ୍ଞାନ ଦେଉଥିଲେ? ଯଦି ଗୁରୁ ଥାନ୍ତେ ତେବେ ସିଏ କଣ କେବଳ ଜଣକୁ ଜ୍ଞାନ ଦେଇଥାନ୍ତେ? ଗୁରୁମାନଙ୍କର ତ ବହୁତ ଶିଷ୍ୟମାନେ ଥାନ୍ତି ନା, କଣ ଜଣେଇଥିବେ କି? ଏହା ବୁଝିବାର କଥା ନା। ସତଗୁରୁ ଜଣେ ହିଁ ଅଟନ୍ତି, ସେ ଆମକୁ ରାସ୍ତା ବତାଉଛନ୍ତି, ଆମେ ପୁଣି ଅନ୍ୟମାନଙ୍କୁ ବତାଉଛୁ। ତୁମେ ସମସ୍ତଙ୍କୁ କହୁଛ ବାବାଙ୍କୁ ମନେ ପକାଅ, ବାସ୍। ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ଉଚ୍ଚ ପଦ ମିଳିବ। ତୁମେ ରାଜାମାନଙ୍କର ରାଜା ହେବାକୁ ଯାଉଛ, ତୁମ ପାଖରେ ଅଗଣତି ଧନ ରହିବ। ତୁମେମାନେ ଏବେ ନିଜରେ ଫୁଲା ମଣି ଭରୁଛ ନା, ତୁମେ ଜାଣିଛ ବାବା ମୋର। ତୁମେମାନେ ଏବେ ନିଜର ଝୁଲା ମୁଣି ଭରୁଛ ନା, ତୁମେ ଜାଣିଛ ବାବା ମୋର ଝୁଲା ଅର୍ଥାତ୍ ଭାଗ୍ୟକୁ ଖୁବ୍ ଭରୁଛନ୍ତି। କୁହାଯାଏ କୁବେର ପାଖରେ ବହୁତ ଧନ ଥିଲା, ବାସ୍ତବରେ ତୁମେ ପ୍ରତ୍ୟେକ ହେଉଛ ଜଣେ ଜଣେ କୁବେର। ତୁମକୁ ବୈକୁଣ୍ଠରୁ ବି ସମ୍ପତ୍ତି ମିଳିଯାଉଛି। ଖୁଦା ଦସ ଅର୍ଥାତ୍ ଭଗବାନ ସାଥୀଙ୍କର କାହାଣୀ ମଧ୍ୟ ରହିଛି। ତାଙ୍କୁ ଯେଉଁ ବ୍ୟକ୍ତି ପ୍ରଥମେ ମିଳୁଥିଲା, ତାଙ୍କୁ ଗୋଟିଏ ଦିନ ପାଇଁ ବାଦଶାହି ଦେଉଥିଲେ। ଏସବୁ ଦୃଷ୍ଟାନ୍ତ ଅଟେ। ଆହ୍ଲା ଅର୍ଥ ବାବା, ସେ ଆଲ୍ଲାହୁଦ୍ଦିନ ରଚନା କରୁଛନ୍ତି, ପୁଣି ସାକ୍ଷାତକାର ମଧ୍ୟ ହୋଇଥାଏ। ତୁମେ ଜାଣିଛ ବାସ୍ତବରେ ଆମେ ଯୋଗବଳ ଦ୍ୱାରା ବିଶ୍ୱର ବାଦଶାହି ନେଉଛୁ। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପାଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ ଏବଂ ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର ଏକ। ଏହି ଆସୁରୀ ଦୁନିଆରେ ବହୁତ ବହୁତ ସହନଶୀଳ ହୋଇ ରହିବାକୁ ପଡିବ। ଯଦି କେହି ଗାଳି ଦେଉଛି ବା ଦୁଃଖ ଦେଉଛି, ତାକୁ ମଧ୍ୟ ସହନ କରିବାକୁ ପଡିବ। ବାବାଙ୍କର ଶ୍ରୀମତକୁ କେବେ ହେଲେ ଛାଡିବାର ନାହିଁ। ଧାରଣା ନମ୍ବର ଦୁଇ। ଭଗବାନ ପ୍ରତ୍ୟକ୍ଷ ଭାବରେ ଆମକୁ ପାବନ ହେବା ପାଇଁ ଆଜ୍ଞା ଦେଉଛନ୍ତି, ତେଣୁ କେବେ ହେଲେ ବି ପତିତ ହେବାର ନାହିଁ। ଯଦି କେବେ କୌଣସି ପାପ ହୋଇଯାଉଛି, ତେବେ ଲୁଚାଇବାର ନାହିଁ। ଆଜିର ବର୍ତ୍ତମାନ ଏକନାମୀ ଅର୍ଥାତ୍ ଏକନାମୀ ଏବଂ ଇକୋନୋମୀ ଅର୍ଥାତ୍ ମିତବ୍ୟୟିତାର ଶିକ୍ଷା ଦ୍ୱାରା ହଲଚଲ ପରିସ୍ଥିତିରେ ମଧ୍ୟ ଅଚଲ ଅଟଲ ଭବ। ବିସ୍ତାର ସମୟ ଅନୁସାରେ ବାୟୁମଣ୍ଡଳୀରେ ଅଶାନ୍ତି ଏବଂ ହଲଚଲ ବଢି ବଢି ଚାଲିଛି। ଏହିଭଳି ସମୟରେ ଅଚଲ ଅଟଲ ସ୍ଥିତିରେ ରହିବା ପାଇଁ ବୁଦ୍ଧିର ଲାଇନ ବହୁତ କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରହିବା ଦରକାର। ଏଥିପାଇଁ ଯଥା ସମୟରେ ଟଚିଂ ଏବଂ କ୍ୟାଚିଂ ପାୱାର ଅର୍ଥାତ୍ କୌଣସି ପ୍ରେରଣାକୁ ଗ୍ରହଣ କରିବା ଏବଂ ଅନୁଭୂତି କରିବାର ଶକ୍ତି ଦରକାର, ଯାହାକୁ ନିଜ ଭିତରେ ବୃଦ୍ଧି କରିବା ପାଇଁ ଏକନାମୀ ଏବଂ ଇକୋନୋମୀ ବାଲା ହୁଅ। ତେବେ ଏକନାମୀ ଏବଂ ଇକୋନୋମୀ କରୁଥିବା ପିଲାମାନଙ୍କର ବୁଦ୍ଧିର ଲାଇଟ ସର୍ବଦା କ୍ଲିୟର ରହୁଥିବା କାରଣରୁ ବାପଦାଦାଙ୍କର ନିର୍ଦ୍ଦେଶକୁ ସହଜରେ କ୍ୟାଚ କରି ଅର୍ଥାତ୍ ଗ୍ରହଣ କରି ହଲଚଲ ପରିସ୍ଥିତିରେ ମଧ୍ୟ ଅଚଲ ଅଟଳ ରହିଥାନ୍ତି। ଆଜିର ସ୍ଲୋଗାନ, ଯଦି ସ୍ଥୂଳ ବା ସୂକ୍ଷ୍ମ କାମନା ଗୁଡ଼ିକୁ ତ୍ୟାଗ କରିବେ, ତେବେ ଯେକୌଣସି କଥାକୁ ସମ୍ମୁଖୀନ କରିପାରିବ। ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। ଆଜିର ଇସାରା, ଯଦି ବର୍ତ୍ତମାନ ନିଜର ସଂକଳ୍ପର କ୍ୱାଲିଟି ଅର୍ଥାତ୍ ମାନକୁ ବୃଦ୍ଧି କରିବ, ତେବେ କ୍ୱାଲିଟି ବାଲା ଅର୍ଥାତ୍ ଯୋଗ୍ୟ ଆତ୍ମାମାନେ ତୁମ ପାଖକୁ ଆସିବେ। ଏହା ଦ୍ୱାରା ଡବଲ ସେବା ହୋଇଯିବ, ସ୍ୱର ଏବଂ ଅନ୍ୟମାନଙ୍କର ସ୍ୱ ପାଇଁ ଅଲଗା ମେହନତ କରିବାକୁ ପଡିବ ନାହିଁ। ନିଜର ପୁରୁଷାର୍ଥର ପ୍ରାରବ୍ଧ ମିଳିଯିବା ଭଳି ସ୍ଥିତିରେ ଅନୁଭବ ହେବ। ତେବେ ବର୍ତ୍ତମାନ ସମୟରେ ଶ୍ରେଷ୍ଠ ପ୍ରାରବ୍ଧ ହେଲା ନିଜେ ସର୍ବଦା ସର୍ବପ୍ରାପ୍ତିରେ ସମ୍ପନ୍ନ ରହିବା ଏବଂ ଅନ୍ୟମାନଙ୍କୁ ସମ୍ପନ୍ନ କରିବା। ଓମ୍ ଶାନ୍ତି।